ଶରୀର ସ୍ତରରୁ ଆଜିକାଲି ଆମେ ପ୍ରାୟ 30 ମିନିଟ୍ ଉର୍ଦ୍ଧ ସମୟ ଭଗବାନଙ୍କ ନାମ ଓ କଳିଯୁଗରେ ଯେଉଁ କୃଷ୍ଣ ଭଗବାନ ଆସିଥିଲେ ଗୌରାଙ୍ଗ ମହାପ୍ରଭୁ ଉପରେ ସେ ଗୌରାଙ୍ଗ ମହାପ୍ରଭୁଙ୍କର ଗୁଣଗାନ କରେ ଏବଂ ଯେଉଁ ବଳରାମ ଯିଏ ଆସିଥିଲେ ନିତ୍ୟାନନ୍ଦ ରୂପରେ ପତିତ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ସେ ନିତ୍ୟାନନ୍ଦ ପ୍ରଭୁଙ୍କର ମଧ୍ୟ ବର୍ଣ୍ଣନା କଲେ। ଏହାପରେ ଆମର ଶ୍ରୀମଦ୍ ଭଗବତ ଗୀତା ଉପରେ କିଛି କଥା ଆମର ଏଇ ଶନିବାରର ମୁଖ୍ୟ ଅବକର୍ତ୍ତା ଆମର ଗୁରୁଦାତା ଇସ୍କନ ମନ୍ଦିର ପାଦଶ୍ରଦାସନ କଥା କହିଲେ ସେ ମହାଶୟ ବ୍ୟକ୍ତିଗତ ଭାବରେ ଏସି ଅଫିସରେ ପରିଚର୍ଚ୍ଚନାରେ କାମ କରନ୍ତି। ଜଣେ ଅତି ଶାନ୍ତଶିଷ୍ଟ ଦୃଢ଼ ବ୍ୟକ୍ତି ମନ୍ଦିରରେ ମଧ୍ୟ ଗୀତା ଭାଗବତରେ ସେ କଥା କହନ୍ତି। ଯେହେତୁ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଜାଗାର ଚାକିରି ହେଇପାରିବା ବହୁତ ସମୟ ମିଳୁଛି ଅଧ୍ୟୟନ କରିବା ପାଇଁ ଏବଂ କଥା କହିବା ପାଇଁ ଆମର ଇଚ୍ଛା ଥିଲେ ମଧ୍ୟ ଆମେ କରିପାରୁନୁ କାରଣ ଆମର ବହୁତ କର୍ମଧନ୍ଦା ତେଣୁ ସେ ଗୁରୁବାଦ ଆମର ପ୍ରତି ସମୟରେ ଆମକୁ ଆସି ଚିନ୍ତା କଥା କରୁଛନ୍ତି। ଗତଥର ସେ ଆମକୁ ସୁଯୋଗ ଦେଇଥିଲେ ମଜା ପାଇଁ ଆମେ କରିଥିଲୁ ଏଇ ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗ ଉପରେ କିଛି କଥା। ଅର୍ଜୁନଙ୍କର ପ୍ରଥମ ଅଧ୍ୟାୟରେ ଅର୍ଜୁନଙ୍କୁ ବିଷାଦ ଆସିଛି ବିଷାଦ ଯୋଗ ସେ ବିଷାଦକୁ ଭଗବାନ ଦୂର କରିବା ପାଇଁ ସେ 17 ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟ ଆରମ୍ଭ କରି ଅଷ୍ଟାଦଶ ଅଧ୍ୟାୟ ପର୍ଯ୍ୟନ୍ତ 17 ଅଧ୍ୟାୟ ଯାହା ସମସ୍ତ ବେଦ ଉପନିଷଦର ସ୍ଥାନତତ୍ଵ ଅର୍ଜୁନର ସମକ୍ଷରେ କହିବେ। ଅର୍ଜୁନଙ୍କୁ ଆଧାର କରି ଆମ୍ଭମାନଙ୍କ ଭଳି ପ୍ରତୀତ ଅଧମ ଝିଅମାନଙ୍କ ପାଇଁ ଯେଉଁମାନେ ସେ ବିଶ୍ୱାଗ୍ରସ୍ତ ଯେଉଁମାନେ ସବୁ ସଂସାର ଜଞ୍ଜାଳରେ ପୀଡ଼ିତ ସଂସାର ସିନ୍ଧୁ ରୂପେଣ ମୀନ ରୂପେଣ ମାନ ଚାଣକ୍ୟ ପର୍ଯ୍ୟନ୍ତ କହିଲେ ଏ ସଂସାର ହେଉଛି ସିନ୍ଧୁ ସଂସାର ସମୁଦ୍ର ଭବ ପାରବାର ପାରବାର ମଧ୍ୟରେ ମଣିଷ ମାନବ ହେଉଛି ମୀନ ମୀନ ରୂପେଣ ମାନ କିନ୍ତୁ ସଂସାର ସିନ୍ଧୁ ରୂପେଣ ମୀନ ରୂପେଣ ମାନବା ଜଞ୍ଜାଳ ଜାଲ ରୂପେଣ କାଳ ରୂପେଣ ଜୀବନ ଏ ଜଞ୍ଜାଳଟା ହେଉଛି ଜାଲ ଜାଣିପାରୁ ଜଞ୍ଜାଳଟା ଜାଲ ଜଞ୍ଜାଳ ରୂପକ ଜାଲରେ ମୁଁ ପଢ଼ିଛୁ ସେଥିପାଇଁ କହିଲେ ମହାଜନ ଦକ୍ଷିଣ ଠାକୁର ସଂସାର ସଂସାର ବୋଲି ମିଛେ ଗେଲା କାଳ ରାମ ନା ହଇଲା କିଛୁ ଘଟିଲା ଜଞ୍ଜାଳ ଏ ସଂସାର ଅନୁସାର ବୋଲି କର୍ମ କର୍ମ ବୋଲିକିରି ଆମର ପଳେଇଲା କିଛିଟାରେ ସମୟ ପଳେଇଲା କିନ୍ତୁ କିଛି ଲାଭ ହେଲାନି ଲାଭ ନହେଲା କିଛୁ ଘଟିଲା ଜଞ୍ଜାଳ ଜଞ୍ଜାଳ ବଢ଼ିଲା ସମସ୍ୟା ବଢ଼ିଲା ଯିଏ ଏ ସଂସାର ଜଞ୍ଜାଳକୁ ଉପେକ୍ଷା କରି ହରି ନାମରେ ହରି କଥାରେ ଆଶ୍ରୟ କଲା ସେହି ଭାଗ ସେଥିପାଇଁ ମହାପ୍ରଭୁ ନିଜେ ଆସିଲେ ତାଙ୍କ ଭକ୍ତମାନଙ୍କୁ କହିଲେ ଯାଅ ଶୁଣ ଶୁଣ ନିତ୍ୟାନନ୍ଦ ଶୁଣ ହରିଦାସ ଆମର ଆଜ୍ଞା ଏହା ପ୍ରକାଶ ଘରେ ଘରେ ଯାଇ ମାଗ ଏଇ ଭିକ୍ଷା ବଲ କୃଷ୍ଣ ଭଜ କୃଷ୍ଣ ବର କୃଷ୍ଣ ଶିକ୍ଷା ତାଙ୍କ ପ୍ରିୟ ଭକ୍ତ ହରିଦାସଙ୍କୁ ଏବଂ ପାର୍ଶ୍ୱଦ ଦ୍ୱିତୀୟ ଦେହରେ ନିତ୍ୟାନନ୍ଦ କହିଲେ ତୁମେ ଶୁଣ ତୁମେ ଆସ ପ୍ରତି ଘରେ ଘରେ ସମସ୍ତଙ୍କୁ ଯାଇକି କହ ହାତ ଯୋଡ଼ିକିରି କୃଷ୍ଣ କହ କୃଷ୍ଣ ନାମ ଉଚ୍ଚାରଣ କର କୃଷ୍ଣଙ୍କର ନାମ ଶ୍ରବଣ କର କୀର୍ତ୍ତନ କର ଶ୍ରବଣ କର କୃଷ୍ଣଙ୍କ ଯେଉଁ କୀର୍ତ୍ତିଟା ତୁମ ରହିଛି ସଂସାରରେ ସେ କୀର୍ତ୍ତିଟାକୁ ତୁମେ ଭଗବାନଙ୍କ ଗ୍ରହଣ কৃষ্ণ দেব এই কারণে কম সেই কথা আধার করি আমি মহাপ্রভু তাঁর আশীর্বাদ কে সেই কথা মধ্যে যে কথা কৃষ্ণঙ্কর স্বরূপরে অবতারে অর্জুন কহিলেন উদ্ধব কহিলেন ভাগবতরে সেই কথা মধ্যে তাঁর গৌরবীরে কহিলেন না আমি আমার মুখ্য বক্তা যে আমি ধারাবাহিক ভাবে গীতা কথা এই দ্বিতীয় অধ্যায় সাংখ্য যোগর চতুর্থ শ্লোক আজ আরম্ভ হব আমি তৃতীয় শ্লোক বন্ধু বর্তমানে কহিলি কিছু কথা অর্জুন ভগবান ধিকার কলে যে তুমি পণ্ডিতঙ্ক ভাবে কথা কৌছ কিন্তু মূর্খ ভাবে কাম করছ এই যুদ্ধ ক্ষেত্রে তোমার এই যে প্রকার দুর্বলতা আসলা সেটা আসার কথা নুহ তুমি এ তাকে যে দুর্বলতা তার যে তীব্রতা তার যে নপুষকতা তাকে দূর করা ভগবান তো আত্মজ্ঞান ভগবত গীতা কেবল আত্মজ্ঞান আত্মজ্ঞান উপর আধার সে কথা আমি শুনবা সময় ধ্যান সহকারে গীতা কথা অতি সার কথা অতি গুড় কথা এতে কোণী কথা কাহিনী না কেবল ভগবানের উপদেশ শ্রীমদ ভাগবত এবং বেদ চারিবেদর সার তত্ত্বকে সংক্ষিপ্ত ভাবে ভগবান তাকে প্রিয় অর্জন কহিলেন সে কথা আমি শুনবা তাপরে সময় দেখি সময়কে সম্মান দিয়ে আমি ভগবান নাম কিছু করি আজকের কার্যক্রম
আলোচনা করিবা ভগবদ্গীতার চতুর্থ শ্লোক উপরে গত শনিবার গরু তিনোটি শ্লোক আলোচনা করছিলেন ভগবদ্গীতার দ্বিতীয় অধ্যায়ের আমি চারিঠু আরম্ভ করিবা কিন্তু আরম্ভ করা পূর্বর আমি কিন্তু সময় সূচনা দেওয়া ভগবদ্গীতার দ্বিতীয় অধ্যায় উপরে যে ভগবদ্গীতার দ্বিতীয় অধ্যায় হচ্ছে সাংখ্য যোগ সংখ্যা যেমনি আমি গণছে দুই তিন চারি সেভাবে ভাবে সমস্ত ভৌতিক প্রকৃতি মধ্যে সাংখ্য যোগের বর্ণনা করা যাই চব্বিশটি তত্ত্ব আপরে আলোচনা করা যোগদশ অধ্যায়ের বিভিন্ন স্থানের এসব বর্ণনা করা যাই কিন্তু দ্বিতীয় অধ্যায় প্রারম্ভে ভগবান সবকিছু জ্ঞান যা ভগবদ্গীতার দিয়েছি সে সবকিছু জ্ঞান ভগবদ্গীতার দ্বিতীয় অধ্যায়ের সংক্ষেপে বর্ণনা করা যাই তো মুখ্যত এই দ্বিতীয় অধ্যায়কে সাংখ্য যোগ বলে কুহযাচ্ছে এই যুগের প্রারম্ভে আমরা প্রথম অধ্যায়ের অন্তিমে যেতে অর্জুন এভাবে অবস্থা প্রাপ্ত হলে যে কি সে আিয়া হয়ে পারলে না রথ উপরে যুদ্ধ করার আসছেন কিন্তু তাঁর শক্তি নাই ঠিয়া হওয়া পাই নাই রথ উপস্থ উপায় সব করেছে সে রথরে বসি যাইছেন তাঁর হাত গাঁদি বন্ধু ফেসি যাইছি রথ উপরে ঠিয়া হওয়া পাই মধ্যে তাঁর শক্তি নাই এভাবে সে নিঃশক্তি করেছেন তেমন তৃতীয় অধ্যায় সেইটার আরম্ভ হচ্ছে যে তং তথা উপায়ষ্ট অশ্রুপূর্ণা প্রেক্ষণ দিশিদন্তম ইদম বাক্যম উবাচ মধুসূদন এইভাবে অবস্থা দেখি অর্জুনঙ্কর ভগবান তাঁকু এই যে মোহরে অর্জুন বিষাদগ্রস্ত হয়েছেন সেইটি কেমন উদ্ধার করা যাব সেটাই ভগবান তাঁকর বিভিন্ন প্রকার জ্ঞান প্রদান করলে আমি মধ্য এই বৌদ্ধ জগতরে এইভাবে ভাবে বিষাদগ্রস্ত অবস্থায় আছে প্রকৃত আমি দুঃখক সুখ বলে ভাবিকি প্রকৃত দুঃখরে অছে কিন্তু আমি ভাবছি আমি বহু আনন্দের অছে বহু সুখের অছে তেমন যে প্রকৃতির জাঁপারে যে প্রকৃতির সে সুখ পাইপার না কমপাই সে দুঃখের দুঃখ হচ্ছেন কিন্তু সে নচাহলে তাঁকে দুঃখ আসুচি সে জন উপযুক্ত গুরুঙ্কর শরণে যাই তাঁকে যেতবে এই সব প্রশ্ন পচারে সেতবে সে প্রকৃত জ্ঞান প্রাপ্ত হবে যেমনি অর্জুন ভগবান ঠিক জ্ঞান প্রাপ্ত হচ্ছেন তেমন ভগবান যদি শোকরে কৌশল যে কুতস্থ আকর্ষণ ইদম বিষণে সম্পস্থিত অনাথদৃষ্ট অশ্বগম অপ্রীতি করমার্জুন এই কষ্মরম বিষয়ে কিছু কহিনি কহিলে সেদিন এই মহিলা বা সবু এই অনাবশ্যক বস্তু କ'ଣ ସେ ଜିନିଷଟା, ମାନେ ଅବଶ୍ୟ ବସ୍ତୁ ବା ମହିଳାଟା କ'ଣ ଜିନିଷ ନା? ପରେ ସେ ଆଲୋଚନା କରାଯାଏ ଭଗବତୀ ତୃତୀୟ ଅଧ୍ୟାୟରେ ଭଗବାନ ସେ ସବୁ ବର୍ଣ୍ଣନା କରିବେ ସେ ଭାବରେ ଯେ ଏଇ ଯେଉଁ ଭୌତିକ ଜଗତ ରହିଛି, ଏ ଭୌତିକ ଜଗତରେ ତିନୋଟି ଗୁଣ ରହିଛି, ସତ୍ଵ ରଜ ଏବଂ ତମ, ଏ ତିନୋଟି ଗୁଣ ରହିଛି। ଏଇ ଗୁଣ ଦ୍ୱାରା ଆଚ୍ଛାଦିତ ହେଇକି ରହିଥିବାରୁ ଜଣେ ନିଜର ସ୍ୱରୂପକୁ ଜାଣିପାରୁନାହିଁ, ଆଉ ଭଗବାନ କଥାକୁ ଛାଡ଼ନ୍ତି, ନିଜର ସ୍ୱରୂପ କିଛି ଜାଣିପାରୁନି। ଭଗବାନ କହିବେ ତୃତୀୟ ଅଧ୍ୟାୟରେ ଯେ ସମସ୍ତେ ସବୁ ଜୀବମାନେ ତିନି ପ୍ରକାର ଭାବରେ ମୋହିତ ବା ଆବୃତ ହେଇକି ରହୁଛନ୍ତି। କିଭଳି ଭାବରେ ସେ ତିନି ପ୍ରକାର ଯାହା ମହିଳା ଯେଉଁ ଭଗବାନ କହୁଛନ୍ତି, ପୁତସ୍କା କସ୍ମରଣିତ କସ୍ମରଣ କ'ଣ ସେ ଜିନିଷଟା ନା, ଏ ସତ୍ଵ ରଜ ଏବଂ ତମ ଏଇ ତିନି ଗୁଣକୁ ଯେଉଁ ଆସୁଛି, ଗୁଣର ପ୍ରତିକ୍ରିୟା ଯେଉଁ ଆସୁଛି, ଗୁଣର ପ୍ରଭାବ ଯେଉଁ ଆସୁଛି। ସତ୍ୟଗୁଣ କିଭଳି ଭାବରେ ନା, ଯଥେ ଗାଁସି ସମିଧୋଗୀ, ଯେଉଁ ବହ୍ନି ଅଗ୍ନିଟା ଯେମିତି ବହ୍ନିରେ ବା ବହ୍ନି ବା ନିଆଁ ଯେମିତି ଧୂଆଁରେ ଆବୃତ ହେଇକି ରହିବ, ଝୁମେ ନା ବିହତ ବହ୍ନି ଯଥା ଦର୍ଶ ମଳେଗଚ ଯଥୋଲୁ ନା ଭୂତ ଗର୍ଭ ତଥା ତିନି ତମ ଆବୃତ। ଆମେ ଦେଖିବା ନିଆଁଟା ଯେତେବେଳେ ନିଆଁ ଲଗାଉଛେ ସେତେବେଳେ ପ୍ରଥମେ କ'ଣ ଆସୁଛି, ଧୂଆଁ ଆସୁଛି, କିନ୍ତୁ ସେ ନିଆଁଟା ଯଦି ଧୂଆଁ ଦ୍ୱାରା ଆବର୍ଜିତ ରହିବ ତାହେଲେ ନିଆଁ ତାର କାର୍ଯ୍ୟ କରିପାରିବ ନାହିଁ। ତେଣୁ ସେହିଭଳି ଭାବରେ ଆମେ ଯେଉଁ ସତ୍ୟଗୁଣର ଆବୃତ୍ତି ଦ୍ୱାରା ଯଦି ରହିବା ତାହେଲେ ଆମର ପ୍ରକୃତ କାର୍ଯ୍ୟ ଆମେ କରିପାରିବା ନାହିଁ, ସେ ସତ୍ୟଗୁଣ ଦ୍ୱାରା ଆବୃତ ହେଇକି ରହିଛି। କିନ୍ତୁ ଯଦି ତାଙ୍କୁ ଧୂଆଁଟାକୁ କିଛି ସମୟ ଫୁଙ୍କିଦେବା ତାହେଲେ ଧୂଆଁଟା ଚାଲିଯିବ, ତାହେଲେ ସେ ନିଆଁ ତାର ବା ଅଗ୍ନି ତାର କାର୍ଯ୍ୟ କରିପାରିବ। ତେଣୁ ଇଏ ହେଉଛି ସତ୍ୟଗୁଣର ଆବରଣ, ଯାହାକି ଜଣେ ବହୁତ ସହଜରେ ଏଇ ଆବରଣରୁ ମୁକ୍ତ ହେଇ ଭଗବାନ ବିଷୟରେ ଜାଣିପାରିବ ବା ନିଜ ବିଷୟରେ କିଛି ଜାଣିପାରିବ। କିନ୍ତୁ ଆଉ ଗୋଟେ ଆବରଣ ହେଉଛି ଯେଉଁ ରଜଗୁଣର ଆବରଣ, ଯାହାକି ଭଗବାନ କହୁଛନ୍ତି ଝୁମେନା ଯେତେ ବନି ଯଥା ଦର୍ଶ ମଳେନା, ଆଦର୍ଶ ବା ଯେଉଁ ମିରର ରହିଛି ବା ଯେଉଁ ଆଇନା ରହିଛି ଦର୍ପଣ, ଦର୍ପଣରେ ଯେଉଁ ଧୂଳି ଇତ୍ୟାଦି ପଡ଼ିଗଲେ ତାହେଲେ ତା'ର ଯେଉଁ ଧର୍ମ ଆମେ ଆମର ନିଜର ମୁଖର ପ୍ରତିବିମ୍ବ ଦେଖିପାରିବା ନାହିଁ। ଇଏ ହେଉଛି ରଜଗୁଣର ଆବରଣ, ଯଥା ଦର୍ଶ ମଳେନା। ଏବଂ ଆଉ ଗୋଟେ ଆବରଣ ହେଉଛି ଯେତେ ଲୁହେନା ଲୁଟ ଗର୍ଭ, ଯେମିତି ମାତୃଗର୍ଭରେ ଶିଶୁ ସନ୍ତାନ ରହିଥାଏ ସିଏ ହେଉଛି ତମଗୁଣର ଆବରଣ, ତାକୁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିବ, ଦଶ ମାସ ରହିଲା ପରେ ସେ ତା'ର ମାତୃଗର୍ଭରୁ ବାହାରିବ, ଇଏ ହେଉଛି ତମଗୁଣର ଆବରଣ। ତେଣୁ ଏହିଭଳି ଭାବରେ ସତ୍ୟ ରଜ ତମଗୁଣର ଆବରଣ ଦ୍ୱାରା ଆମେ ପ୍ରକୃତରେ ଜାଣିପାରୁନାହିଁ କ'ଣ ପାଇଁ ଆମେ ପ୍ରକୃତରେ କିଏ, କ'ଣ ପାଇଁ ଆମେ ଏଠି ଦୁଃଖ ଭୋଗ କରୁଛେ, ଏସବୁ ଜିନିଷ ଆମେ ପ୍ରକୃତ ଜ୍ଞାନ ଆମେ ପ୍ରାପ୍ତ ହେଇପାରୁନୁ। ସେ କଥା ଭଗବାନ କହୁଛନ୍ତି ପୁତସ୍ତା କସ୍ମର ନିଧମ ବିଷମେ ସମୁପସ୍ଥିତ ଅନାଥ ଦୃଷ୍ଟମ ଅସ୍ୱର୍ଗମ ଅକୀର୍ତ୍ତି କରମ ଅର୍ଜୁନ। ଏଇଟା ଆର୍ଯ୍ୟ ଅର୍ଥିତ କାର୍ଯ୍ୟ ନୁହଁ ବା ଚିନ୍ତା ନୁହଁ, ଚିନ୍ତାଧାରା ନୁହଁ ନା, ବା ଅନାଥ ଦୃଷ୍ଟମ ଅସ୍ୱର୍ଗମ ବା ତୁମେ ସ୍ୱର୍ଗକୁ ମଧ୍ୟ ଯାଇପାରିବ ନାହିଁ, ଅସ୍ୱର୍ଗୀୟ କାର୍ଯ୍ୟ ବା କଥା କହୁଛ, ଏବଂ କୀର୍ତ୍ତି ମଧ୍ୟ ତୁମେ ପ୍ରାପ୍ତ ହେଇପାରିବ ନାହିଁ, ଅକୀର୍ତ୍ତି କରମ ଅର୍ଜୁନ। ତେଣୁ ଭଗବାନ କହୁଛନ୍ତି ତୈବ ମହାସୀମା ମମ ପାର୍ଥ ନୈତତ୍ଵ ଉପଗତ୍ୟ ଯେ କ୍ଷୁଦ୍ର ଦୌର୍ବଲ୍ୟମ ଯକ୍ତ କୃଷ୍ଟ କରନ୍ତି। ଏ ସବୁ ଯେଉଁ ମହିଳା ସବୁ ରହିଛି ତାକୁ ହୃଦୟ ଦୁର୍ବଳ ସହିତ ତୁଳନା କରି ଭଗବାନ କହୁଛନ୍ତି ଚାରିପ୍ରକାର ଅନର୍ଥ ବା ମହିଳା ରହିଛି ଆମର ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି। ଏଇଟା ହେଉଛି ଅସତ୍ କୃଷ୍ଣା, ଗୋଟା ହେଉଛି ହୃଦୟ ଦୌର୍ବଲ୍ୟ, ଗୋଟା ହେଉଛି ତତ୍ତ୍ୱଭ୍ରମ, ଆଉ ଗୋଟେ ହେଉଛି ବିଭିନ୍ନ ପ୍ରକାରକୁ ଆମେ ଅପରାଧ କରୁଛୁ। ଏଇ ଚାରି ପ୍ରକାର ମହିଳା ରହିଛି, ଆମେ ତ ପ୍ରଥମ କହିଲେ ତିନି ଗୁଣର ଜାତିରୁ ଆସୁଛି ମହିଳା, ତା ବାଦ ମଧ୍ୟ ଏସବୁ ବିଭିନ୍ନ ପ୍ରକାର ମହିଳା ସବୁ ରହିଛି। ଅସତ୍ କୃଷ୍ଣା, ଅସତ୍ କୃଷ୍ଣା କହିଲେ ଭୌତିକ ଜଗତ ପ୍ରତି ସମସ୍ତେ ଧାବିତ ହେଉଛି, ଭୌତିକ ଜଗତର ଯେଉଁ ଆକର୍ଷଣ ରହିଛି, ଭୌତିକ ଜଗତର ଯେଉଁ ଆସକ୍ତି ରହିଛି ସେଥିପ୍ରତି ସମସ୍ତେ ଧାବିତ ହେଇକି ରହୁଛନ୍ତି, ଇଏ ହେଉଛି ଅସତ୍ କୃଷ୍ଣା। ସତ୍ ଭଗବାନ ପ୍ରତି କୃଷ୍ଣା ଆସୁନି, ଭଗବାନ ବିଷୟରେ ଜାଣିବା ପାଇଁ ଆଗ୍ରହ ଆସୁନି, ଅସତ୍ ଜିନିଷ ଯାହାକି ସବୁଦିନ ପାଇଁ ରହିବ ନାହିଁ ସେଇ ଅସତ୍ ଜିନିଷ ପାଇଁ ଆମର ଆଗ୍ରହ ଆସୁଛି ବା କୃଷ୍ଣା ଆସୁଛି, ଇଏ ହେଉଛି କସ୍ମରଣ। ଏବଂ ଦ୍ୱିତୀୟ କସ୍ମରଣ ହେଉଛି ଅସତ୍ କୃଷ୍ଣା, ତାପରେ ଆସିଲା ହୃଦୟ ଦୌର୍ବଲ୍ୟ, ଭଗବାନ କହୁଛନ୍ତି ଦୈବ ମାସ ମାର୍ଥ ନୈତ୍ୟତ୍ୱେ କ୍ଷୁଦ୍ର ହୃଦୟ ଦୌର୍ବଲ୍ୟ, ଇଏ ହେଉଛି ହୃଦୟ ଦୁର୍ବଳତା। ହୃଦୟ ଦୁର୍ବଳତା କ'ଣ ନା, ଆମେ ନିଜ ବିଷୟରେ ଜାଣିପାରୁନି, ଭଗବାନଙ୍କ ବିଷୟରେ ଜାଣିପାରୁନି, ଇଏ ହେଉଛି ହୃଦୟ ଦୁର୍ବଳତା। ଏବଂ ବିଶେଷ ଭାବରେ ଯେଉଁ କାମ କ୍ରୋଧ ଲୋଭ ମୋହ ମଦ ଆଶ୍ଚର୍ଯ୍ୟ ଏସବୁ ମଧ୍ୟ ହୃଦୟ ଦୁର୍ବଳତା। ତେଣୁ ଏସବୁ ଇଏ ଆଉ ଗୋଟେ ପ୍ରକାର ତସ୍ମରଣ। ଏବଂ ତୃତୀୟ ତସ୍ମରଣ ହେଉଛି ତତ୍ତ୍ୱଭ୍ରମ। ଭଗବାନଙ୍କୁ ଯେଉଁମାନେ ତତ୍ତ୍ୱରେ ଜାଣିପାରୁନାହାନ୍ତି, ଭଗବାନଙ୍କୁ ଖୁବ୍ କ୍ୱଚିତ ଲୋକ ତତ୍ତ୍ୱରେ ଜାଣନ୍ତି। ତେଣୁ ଯେଉଁମାନେ ଭଗବତୀ ଚତୁର୍ଥାରେ କହିବେ ଯେ ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତିତ୍ୱ ତତ୍ତ୍ୱଦେହ ପୁନର୍ଜନ୍ମ ରହିଛି ମହାମତି ସେ ଭଗବାନଙ୍କର ଯେଉଁ ଜନ୍ମ କର୍ମ ସବୁ ରହିଛି ଇଏ ହେଉଛି ଦିବ୍ୟ। ଇଏ ଆମ ସାଧାରଣ ଲୋକ ଭୌତିକ ଭଳି ଜିନିଷ ନୁହଁ, କିନ୍ତୁ ସାଧାରଣତଃ ଆମେ ଯେହେତୁ ଭୌତିକ ସ୍ତରରେ ଅଛେ ଆମେ ଭଗବାନଙ୍କ ସହିତ ସେ ଭୌତିକ ଚିନ୍ତା କରୁଛେ, କିନ୍ତୁ ଭଗବାନ ଅଛନ୍ତି ଭୌତିକ ଜଗତର ଉର୍ଦ୍ଧ୍ୱରେ, ଦିବ୍ୟ ସ୍ତରରେ ଅଛନ୍ତି ଭଗବାନ। ତେଣୁ ଏଇ ଯେଉଁ ଭଗବାନଙ୍କର ପ୍ରକୃତ ତତ୍ତ୍ୱକୁ ଯଦି ଆମେ ତତ୍ତ୍ୱରେ ଜାଣିବା, ପ୍ରକୃତ ସ୍ଥିତିକୁ ବା ଦିବ୍ୟତାକୁ ଯଦି ଆମେ ଠିକ୍ ଭାବରେ ଜାଣିପାରିବା ବା ତତ୍ତ୍ୱରେ ଜାଣିପାରିବା, ତାହେଲେ ଆମେ ଭଗବାନଙ୍କ ଶୁଣି ତତ୍ତ୍ୱା ଦେହ ପୁନର୍ଜନ୍ମ ହୋଇଛି ମହାମୁଖ। ଆମେ ଯେତେବେଳେ ସ୍ୱର୍ଗତ୍ୟାଗ କରିବା ଆମକୁ ଆଉ ଏ ଭୌତିକ ଜଗତକୁ ଆସିବାକୁ ପଡ଼ିବନି। ତେଣୁ ଇଏ ହେଉଛି ତୃତୀୟ ପ୍ରଶ୍ମଳ ବା ଇଏ ତୃତୀୟ ମହିଳା, ଯାହାକି ମୁଁ କହିଲି ତତ୍ତ୍ୱଭ୍ରମ। ଏବଂ ଚତୁର୍ଥ ମହିଳା ଜାଣିଛି କ'ଣ ନା ଅପରାଧ। ବିଭିନ୍ନ ପ୍ରକାର ଅପରାଧ ସବୁ ରହିଛି, ଯେଉଁ କହିଲେ କହିଲେ ଆମର ଭୌତିକ ଜଗତ ଯେଉଁ କରିଯିବାରେ ଯୁବଧର୍ମ ହେଉଛି ଭଗବାନଙ୍କ ନାମ ସଂକୀର୍ତ୍ତନ। ଏ ନାମ ସଂକୀର୍ତ୍ତନରେ ମଧ୍ୟ ବିଭିନ୍ନ ପ୍ରକାର ଅପରାଧ ରହିଛି, ସାଧାରଣତଃ 10ଟି ଅପରାଧ ରହିଛି ଯାହାକି ଆମର ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି, ସେସବୁ କଥା ଆମେ ପରେ ଆଲୋଚନା କରିବା। ଏବଂ ଆଉ ଗୋଟେ ହେଉଛି ଅପରାଧ କ'ଣ ନା ବୈଷ୍ଣବ ଅପରାଧ। ଏବଂ ଧାମ, ବିଭିନ୍ନ ଧାମରେ ବିଭିନ୍ନ ପ୍ରକାର ଯେଉଁ ନିୟମ ରହିଛି ତାକୁ ନ ମାନିବା ସେଇଟା ମଧ୍ୟ ଗୋଟେ ଅପରାଧ। ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅପରାଧ ସବୁ ରହିଛି। ତେଣୁ ଏ ସବୁକିଛି ହେଉଛି କଷ୍ମଳ ବା ମହିଳାରେ ଯାଉଛି। ତେଣୁ ଭଗବାନ କହୁଛନ୍ତି ପୁତସ୍ତା ଏସବୁ ମହିଳାକୁ ତୁମେ ତ୍ୟାଗ କର। ତେଣୁ ଏ କଥା ଯେତେବେଳେ ଶୁଣିଲେ ଅର୍ଜୁନ ବର୍ତ୍ତମାନ ଚତୁର୍ଥ ଶ୍ଳୋକରେ ଅର୍ଜୁନ ଭଗବାନ କହୁଛନ୍ତି ଯେ କଥମ ଭୀଷ୍ମ ମହମ ସଂଖ୍ୟେ ଦ୍ରୋଣଚ ମଧୁସୂଦନ ଈଶ୍ୱରୀ ପ୍ରତିଗୋସ୍ୱାମୀ ବିଜାହ ମଧୁସୂଦନ। ଭଗବାନଙ୍କୁ ଏଠି ସେ ଦୁଇଟି ସମ୍ବୋଧନ କରିଛନ୍ତି, ଗୋଟେ ହେଉଛି ମଧୁସୂଦନ ଆଉ ଗୋଟେ ହେଉଛି ଅରିସୂଦନ। ମଧୁସୂଦନ କହିଲେ ମଧୁ ନାମକ ଦୈତ୍ୟ ହତ୍ୟା କରିଥିଲେ ସେ ହେଉଛନ୍ତି ମଧୁସୂଦନ। ଏବଂ ଅରିସୂଦନ ଅର୍ଥ ହେଉଛି ଅରିର ହେଉଛି ଶତ୍ରୁ, ତାଙ୍କୁ ଶତ୍ରୁକୁ ଯିଏ ହତ୍ୟା କରନ୍ତି ତାଙ୍କୁ ସେ ହେଉଛନ୍ତି ଅରିସୂଦନ। ତେଣୁ ଏଠି ଅର୍ଜୁନ ଭଗବାନଙ୍କୁ କହୁଛନ୍ତି ଯେ କଥା ମୁଁ କେମିତି ଭୀଷ୍ମଙ୍କ ସହିତ ଯୁଦ୍ଧ କରିବି, କଥମ ଭୀଷ୍ମ ମହମ ସଂଖ୍ୟେ ଦ୍ରୋଣଚ ସଂଖ୍ୟେ ଏ ଯୁଦ୍ଧରେ ଭସ୍ମ ଦ୍ରୋଣ ଏମାନଙ୍କ ସହିତ କେମିତି ମୁଁ ଯୁଦ୍ଧ କରିବି। ଏବଂ କେମିତି ହେଲା ଈଶ୍ୱରୀ ପ୍ରତି ଦୁଷାନ, ଈଶ୍ୱରୀ କହିଲେ ବାଣରେ ଧନୁ କିରରେ ଯୁଦ୍ଧ କରିବି। ଯେଉଁମାନେ ପ୍ରକୃତରେ ଆଚାର୍ଯ୍ୟମାନେ ଚିନ୍ତା କରୁଛନ୍ତି ଯେ ସେମାନେ ଏତେ ଉଚ୍ଚସ୍ତରରେ ଅଛନ୍ତି, ଭୀଷ୍ମ ଦ୍ରୋଣ ଉପାଚାର୍ଯ୍ୟ ଇତ୍ୟାଦି ଏମାନେ ଗୁରୁ ସ୍ଥାନୀୟ ବ୍ୟକ୍ତି, ତେଣୁ ତାଙ୍କୁ କଥାରେ ମଧ୍ୟ ବହୁତ କଠୋର କଥା କହିହେବନି, ଆଉ ବାଣରେ ବା ଧନୁରେ ଯୁଦ୍ଧ କରିବା କଥା ଛାଡ଼ନ୍ତି। ତେଣୁ ଅର୍ଜୁନ ଭଗବାନ କହୁଛନ୍ତି ଆପଣ ହେଉଛନ୍ତି ମଧୁସୂଦନ, ଆପଣ କ'ଣ ଆପଣଙ୍କର ଗୁରୁ ସାଙ୍ଗୀପାଣି ମଧ୍ୟ ହତ୍ୟା କରିପାରିବେ, ବା ଆପଣଙ୍କର ଯେଉଁ ପିତାମାତା ଅଛନ୍ତି ବା ଆପଣଙ୍କର ଗୁରୁଜନ ଅଛନ୍ତି ତାଙ୍କୁ ହତ୍ୟା କରିପାରିବେ? ଆପଣ ମଧୁ ନାମକୁ ଦୈତ୍ୟକୁ ହତ୍ୟା କରିଛନ୍ତି, ବା ଆପଣ ଆପଣଙ୍କର ଶତ୍ରୁମାନଙ୍କୁ ହତ୍ୟା କରିବେ, କିନ୍ତୁ ଆପଣ କ'ଣ ଆପଣଙ୍କର ଗୁରୁ ବା ବନ୍ଧୁ ବାନ୍ଧବ ଏମାନେ କ'ଣ ହତ୍ୟା କରିପାରିବେ? ତେଣୁ ଅର୍ଜୁନ କହିବାର ଉଦ୍ଦେଶ୍ୟ ହେଉଛି ଦୁଇ ପ୍ରକାର ଭଗବାନ ସମ୍ବୋଧନ କରୁଛନ୍ତି, କଥା ଭୀଷ୍ମ ସଂଖ୍ୟେ ଦ୍ରୋଣଚ ମଧୁସୂଦନ, ଆପଣ ମଧୁସୂଦନ ଆପଣ କ'ଣ ଆପଣଙ୍କର ଗୁରୁଙ୍କୁ ହତ୍ୟା କରିପାରିବେ? ଏଇ ଏଇସବୁ ଭାବ ରହିଛି, ମାନେ ଆଚାର୍ଯ୍ୟମାନଙ୍କର ଟୀକାରେ ବର୍ଣ୍ଣନା କରୁଛନ୍ତି। ଅର୍ଜୁନ ଯଦିଓ ଭଗବାନ ମଧୁସୂଦନ ବୋଲି ସମ୍ବୋଧନ କରୁଛନ୍ତି, ତାର ଅର୍ଥ ହେଉଛି ଏଇଟା ଯେ ଆପଣ ଦୈତ୍ୟମାନଙ୍କୁ ହତ୍ୟା କରୁଛନ୍ତି, କିନ୍ତୁ ମୋତେ କେମିତି କହୁଛନ୍ତି ମୋର ଗୁରୁଙ୍କୁ ହତ୍ୟା କରିବା ପାଇଁ, ତାର ଅର୍ଥ ହେଉଛି ସେଇଟା। ତେଣୁ ଅର୍ଜୁନ କହୁଛନ୍ତି ଯେ ଗୁରୁ ଭକ୍ତ୍ୱା ମହାନୁଭାବ ଶ୍ରେୟ ଭକ୍ତୁଂ ଭକ୍ତ୍ୟମ ଅପ୍ୟ ଲୋକେ ଭକ୍ତ୍ୱାର୍ଥ କାମାନ ଗୁରୁଣୀ ଭୁଞ୍ଜିଏ ଗୋମା ବୃଦ୍ଧିର ପ୍ରତିଜ୍ଞା। ଭଗବତ ଗୀତାରେ ଯଦିଓ 700 ଶ୍ଳୋକ ଅଛି, କିନ୍ତୁ 700 ଶ୍ଳୋକକୁ ର ବହୁତ କଥା ରହିଛି ଯେଉଁଟାକୁ କୁହାଯାଏନି, ଭଗବତ ଗୀତାରେ ଲେଖାଯାଏନି। ଅର୍ଜୁନ ଯେଉଁ ପ୍ରଶ୍ନ ପଚାରୁଛନ୍ତି ବା ଅର୍ଜୁନ ଯେଉଁ କଥା କହୁଛନ୍ତି ସେ କାହିଁକି ସେ କଥା କହିଲେ, ଭଗବାନ ମଧ୍ୟ କେତେ ଜାଗାରେ ଅର୍ଜୁନ କିଛି ପ୍ରଶ୍ନ ଅପଚାର ମଧ୍ୟ ବିଭିନ୍ନ ପ୍ରକାର କଥା କହିଛନ୍ତି, କ'ଣ ପାଇଁ ସେ କଥା କହିଛନ୍ତି, ଏସବୁ ଭାବ ଅଛି ତାଙ୍କର। ଅର୍ଜୁନ କ'ଣ ଚିନ୍ତା କରୁଛନ୍ତି ଭଗବାନ ଜାଣିପାରୁଛନ୍ତି, ଏବଂ ଭଗବାନ କ'ଣ କହୁଛନ୍ତି ତାର ଅର୍ଜୁନଙ୍କର ମନରେ କ'ଣ ପ୍ରତିକ୍ରିୟା ହେବ ବା ପ୍ରଶ୍ନ ହେବ ବଳରଙ୍କ ଯଦି ଜାଣିପାରୁଛନ୍ତି, ତେଣୁ ସେ ତାଙ୍କର କଥାକୁ ସେହିଭଳି ଭାବରେ କହୁଛନ୍ତି। କଥାର ଯେଉଁ ରହିଛି ଗୋଟେ ପରେ ଗୋଟେ ଶ୍ଳୋକ ଯେଉଁ କହୁଛନ୍ତି ତା'ର କାରଣ ହେଉଛି ସେଇଟା ଆମେ ଯେତେବେଳେ ଆଲୋଚନା କରିବା ସେ ବିଷୟରେ ଆଲୋଚନା କରିବା। ତେଣୁ ଏଠି ଅର୍ଜୁନ ଯେତେବେଳେ କହିଲେ ଯେ ମୁଁ ଏମାନଙ୍କୁ ହତ୍ୟା କରିବି, ମୁଁ ଯୁଦ୍ଧ କରିବି ନାହିଁ, ତାହେଲେ ପ୍ରଶ୍ନ ଆସିବ ଯେ ଯଦି ତୁମେ ଯୁଦ୍ଧ ନ କରିବ ତାହେଲେ ତୁମେ ଚଳିବ କେମିତି, ତୁମେ ଯଦି କ୍ଷତ୍ରିୟ ତୁମେ ଯଦି ରାଜ୍ୟ ଶାସନ ନ କରିବ ତାହେଲେ ତୁମେ କେମିତି ଚଳିବ, ଏକଥା ଭଗବାନ କହୁନାହାନ୍ତି କିନ୍ତୁ ଅର୍ଜୁନ ଜାଣିପାରୁଛନ୍ତି ଭଗବାନ ଏଗୁଡ଼ା ଚିନ୍ତା କରିଥାଇପାରନ୍ତି। ତେଣୁ ଅର୍ଜୁନ ଏ ଶ୍ଳୋକରେ କହୁଛନ୍ତି ଯେ ଗୁରୁମହତ୍ୱାଦି ମହାନ ଭାବା ଶ୍ରେୟ ଭକ୍ତ ମଧ୍ୟମ, ଗୁରୁଙ୍କୁ ହତ୍ୟା କରିବା ଅପେକ୍ଷା ବରଂ ଶ୍ରେୟ ହେଉଛି କ'ଣ ନା ମୁଁ ଭିକ୍ଷା କରି ଚଳିବି, ଯଦି ମୋର କିଛି ଚଳିବା ପାଇଁ କିଛି ଆସିବ ନାହିଁ ରାଜ୍ୟ ଶାସନ କରିବି ନାହିଁ ତାହେଲେ ମୁଁ ବରଂ ଭିକ୍ଷା କରି ଚଳିବି, ଶ୍ରେୟ ଭକ୍ତ ମଧ୍ୟମ ଅପେକ୍ଷା ହତ୍ୟାର୍ଥ କାମାନ ଗୁରୁ ହେଇକ ଭୁଞ୍ଜିଓ ଭଗବାନ ବୁଝିବ ପଡ଼ିଥାଏ, ଗୁରୁମାନଙ୍କୁ ବା ଯେଉଁମାନେ ମୋର କିଛି ସ୍ଥାନୀୟ ଅଛନ୍ତି ଏମାନଙ୍କୁ ସେମାନଙ୍କୁ ରୁଧିର ପ୍ରତିଜ୍ଞା ତାଙ୍କୁ ରକ୍ତରେ ଜଡ଼ିତ କରିବା ଅପେକ୍ଷା ଗୁରୁଗୁରୁ କରିବା ଅପେକ୍ଷା ବରଂ ମୁଁ କିଛି ନ ହେଲେ ମୁଁ ଭିକ୍ଷା କରି ଚଳିବି ସେଥିରେ ଅସୁବିଧା ନାହିଁ। ଏଭଳି ଭାବରେ ଭଗବାନ ସେ କହୁଛନ୍ତି ଯେ ଭଗବାନ କହୁଛନ୍ତି ତୁମେ ଯୁଦ୍ଧ କର, ଅର୍ଜୁନ ଭଗବାନଙ୍କର ଭକ୍ତ ସେ ଭଗବାନ ଯାହା ଅନ୍ତିମରେ ଭଗବାନ ଅର୍ଜୁନ କହିବେ ଯେ କରି ସେ ବଚନ ଦେବ, ଭଗବାନଙ୍କର ଭକ୍ତ ମାନେ ଭଗବାନ ଯାହା କହିବେ ସେ କରିବେ, ସେଥିରେ କୌଣସି ସେ ଆଉ ପ୍ରଶ୍ନ ପଚାରିବେନି ଯେ ଏଇଟା କଲେ ଠିକ ହେବନି ସେଇଟା କଲେ ଠିକ ହେବନି, ଭଗବାନ ଯାହା ଚାହୁଁଛନ୍ତି ସେ ଅନୁସାରେ ଭକ୍ତ କାର୍ଯ୍ୟ କରିବେ। ଇଏ ହେଉଛି ପ୍ରକୃତ ସ୍ଥିତି, ହେଉଛି ଭକ୍ତ ଏବଂ ଭଗବାନଙ୍କର ହେଉଛି ସ୍ଥିତି। କିନ୍ତୁ ଏଠି ଭଗବାନ ଅର୍ଜୁନଙ୍କ ପାଖରେ ମୋହ ଦେଇଛନ୍ତି ବା ବିଷାଦ ଦେଇଛନ୍ତି, ଭଗବାନଙ୍କ ବ୍ୟବସ୍ଥାରେ ସେ ହେଇଛି ଯାହାଫଳରେ କି ଏଇ ସମଗ୍ର ମାନବ ଜାତି ଏଇ ଯେଉଁ ଭଗବତ ଗୀତାର ଜ୍ଞାନ ପ୍ରାପ୍ତ ହେବ, ସମସ୍ତ ବୈଦିକ ଶାସ୍ତ୍ରର ଜ୍ଞାନ ସଂକ୍ଷେପରେ ଭଗବାନ ପ୍ରଦାନ କରିବେ ଏବଂ ଖାଲି ସେ ଜ୍ଞାନ ପ୍ରଦାନ କରିବେ ତା ନୁହେଁ ସାଧାରଣ ଲୋକମାନଙ୍କ ପାଇଁ ପ୍ରଦାନ କରାଯିବେ। ଏଇ ମହାଭାରତ ରଚନା କରାଯାଇଛି ସମସ୍ତଙ୍କର ଭେଦ ବା ଉପନିଷଦ ପଢ଼ିବା ପାଠ କରିବା ପାଇଁ ସମସ୍ତଙ୍କର ଯୋଗ୍ୟତା ନୁହେଁ, ତେଣୁ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ କେମିତି ଯେଉଁ ବୈଦିକ ଶାସ୍ତ୍ରର ଜ୍ଞାନ ସେମାନେ ପାଇପାରିବେ ସେଥିପାଇଁ ଭଗବତ ଗୀତାର ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି, ସାଧାରଣ ଲୋକମାନେ ବୁଝିଲା ଭଳି ବ୍ୟବସ୍ଥା କରାଯାଇଛି। ତେଣୁ ଅର୍ଜୁନ ତା ପରସ୍ପରରେ କହିବେ ଯେ ନ ଚେତେ ଗୁଗ୍ମ କତରୋନ୍ କରିବ ଯଦ୍ବା ଜୟନ ଯଦିବା ନ ଜୟ ଜାଣିବ ହେତ୍ବା ନୁଷାମ ଦେଶିତା ପ୍ରମୁଖ ଡାକ୍ତରା, ବର୍ତ୍ତମାନ ଯଦିଓ ଅର୍ଜୁନ କୌଶଳ ମୁଁ ଯୁଦ୍ଧ କରିବି ନାହିଁ ପୁଣି ଭଗବାନ ତାଙ୍କୁ ଏଭଳି ଭାବରେ ଦ୍ୱନ୍ଦ୍ୱ ସ୍ଥିତିରେ ପକାଉଛନ୍ତି କି ସେ କହୁଛନ୍ତି ପ୍ରକୃତରେ ମୁଁ ଯୁଦ୍ଧ କରିବାଟା ଠିକ୍ ନା ନାହିଁ ମୁଁ ଜାଣିପାରୁନି, ବର୍ତ୍ତମାନ ଯଦିଓ ପ୍ରଥମେ କହୁଥିଲେ ପ୍ରଥମ ଅଧ୍ୟାୟରେ ଏତେ କଥା କହିଲେ ବିଭିନ୍ନ ପ୍ରକାର ଜ୍ଞାନ ପ୍ରଦାନ କଲେ ତାଙ୍କ କହିବାକୁ ଦେଉଛନ୍ତି ଯେ ଆମର ଯୁଦ୍ଧ କରିବାଟା ଠିକ୍ ନୁହଁ, କିନ୍ତୁ ଏଠି ତାଙ୍କର ଏହି ଶ୍ଳୋକରେ ସାତ ଶ୍ଳୋକରେ ଅର୍ଜୁନଙ୍କର ବର୍ତ୍ତମାନ ଦ୍ୱନ୍ଦ୍ୱ ଆସିଛି, ସେ କହୁଛନ୍ତି ନ ଚେତ ଗ୍ରୀଷ୍ମ ପ୍ରତରୋହଣ କରିବ ମୁଁ ପ୍ରକୃତି ଜାଣିପାରୁନି କେଉଁଟା ଠିକ୍, ଜୟ ମା ଜନ୍ମା ନ ଜୟ ମୁଁ ତାଙ୍କୁ ଯୁଦ୍ଧରେ ଜୟ କରିବାଟା ଠିକ୍ ହେବ ନା ସେମାନେ ମଧ୍ୟ ଯୁଦ୍ଧରେ ଜୟ କରିବାଟା ଠିକ୍ ହେବ ମୁଁ କେବେ ଜାଣିପାରୁନି କେଉଁଟା ଠିକ୍, ନ ଚେତ ଗ୍ରୀଷ୍ମ ପ୍ରତରୋହଣ କରିବ ଯଦିବା ଯଦିବା ଜୟ ଯଦିବା ନା ଜୟ ଜାଣିବା ହେତୁଆ ନହନ୍ତି ଜିନିଷ ଦେ ଅବସ୍ଥିତା ପ୍ରମୁଖ ଡାକ୍ତର, ବର୍ତ୍ତମାନ ତାଙ୍କର ବର୍ତ୍ତମାନ ଯଦିଓ ପ୍ରଥମେ କହୁଥିଲେ ଯେ ମୁଁ ଯୁଦ୍ଧ କରିବି ନାହିଁ ବର୍ତ୍ତମାନ କିନ୍ତୁ ତାଙ୍କର ଯେ ଦ୍ୱନ୍ଦ୍ୱ ଆସିଯାଉଛି ଯେ ତାଙ୍କର ଆସିଛି ସନ୍ଦେହ ଆସୁଛି ଯେ ପ୍ରକୃତରେ ମୁଁ ଯୁଦ୍ଧ କରିବାଟା ଠିକ୍ ହେବ ନା ଯୁଦ୍ଧରେ ଜିତିବାଟା ଠିକ୍ ହେବ ନା ଯୁଦ୍ଧରେ ପରାଜିତ ହେବାଟା ଠିକ୍ ହେବ ମୁଁ ଜାଣିପାରୁନି, ନଚେତ ଗ୍ରୀଷ୍ମ ପ୍ରତରୋହଣ କରେ ମୁଁ ଏଇଟା ଜାଣିପାରୁନି। ତେଣୁ ସେ କହୁଛନ୍ତି ଯେ କାର୍ପଣ୍ୟ ଦୋଷ ଅଭାବ ସ୍ୱଭାବ ଇଚ୍ଛାମି ତାମ ଧର୍ମ ସମୂଳ ଚେତା ଯେତ୍ ଦୈତାମ୍ୟେ ଶିଷ୍ୟ ସ୍ନେହ ସାଧୁମାନ ଅର୍ଜୁନ କହୁଛନ୍ତି ଯେ ବର୍ତ୍ତମାନ ମୋର କାର୍ପଣ୍ୟ କୃପଣତା ଆମର ଆସିଯାଇଛି, କୃପଣତା କ'ଣ ନା ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି କୃପଣ ବ୍ୟକ୍ତି ଆଉ ଗୋଟେ ହେଉଛନ୍ତି ବ୍ରାହ୍ମଣ ବ୍ୟକ୍ତି, କୃପଣତା ହେଉଛି କ'ଣ ସାଧାରଣତଃ ଆମେ ଭାବିବା ଯେଉଁମାନଙ୍କ ପାଇଁ ପଇସା ଅଛି ସେମାନେ ଠିକ୍ ଖର୍ଚ୍ଚ କଲେ ସେମାନେ କୃପଣ ବି କୁହାଯାଉଛି, କିନ୍ତୁ ପ୍ରକୃତ କୃପଣର ଅର୍ଥ ଆହୁରି ବିସ୍ତାର ଭାବ ରହିଛି, ପ୍ରକୃତ କୃପଣର ଅର୍ଥ ହେଉଛି ଯେ ଭଗବାନଙ୍କୁ ଯେଉଁମାନେ ନ ଜାଣୁଛନ୍ତି ସେମାନେ ହେଉଛନ୍ତି କୃପଣ, ଯାହାକି ଏଙ୍କୁ ତାଙ୍କର ପିତା ଗର୍ଭମଣି କହୁଛନ୍ତି ଗର୍ଭ ବିଷୟରେ ବର୍ଣ୍ଣନା କରିଛନ୍ତି ଯେ ଯେଉଁମାନେ ଏ ଶରୀରରେ ବିଶେଷ ଭାବରେ ମନୁଷ୍ୟ ପାଇକିରି ଯେତେବେଳେ ସର୍ବ ତ୍ୟାଗ ସଂସାର ତ୍ୟାଗ କରୁଛନ୍ତି ବା ମୃତ୍ୟୁବରଣ କରୁଛନ୍ତି, ସେମାନେ ଯଦି ଭଗବାନ ଜାଣିପାରିନାହାନ୍ତି ତାହେଲେ ସେମାନେ ହେଉଛନ୍ତି ଦୁର୍ବଳ। ଏବଂ ଯେଉଁମାନେ ମନୁଷ୍ୟ ଧର୍ମ ପାଇ ସେ ଯେତେବେଳେ ମୃତ୍ୟୁବରଣ କରୁଛନ୍ତି ତାହେଲେ ସେମାନେ ସେହି ସମୟରେ ଭଗବାନଙ୍କୁ ଜାଣିକରି ମୃତ୍ୟୁବରଣ କରୁଛନ୍ତି, ସେମାନେ ହେଉଛନ୍ତି ବ୍ରାହ୍ମଣ। ଗର୍ଭପୁରୁଷରେ ବର୍ଣ୍ଣନା କରାଯାଇଛି। ତେଣୁ ଅର୍ଜୁନ ବର୍ତ୍ତମାନ ଚିନ୍ତା କରୁଛନ୍ତି ଯେ ମୋର ବର୍ତ୍ତମାନ ଦୁର୍ବଳତା ଆସିଯାଇଛି, କାର୍ପଣ୍ୟ ଦୋଷ ଅପଥ ସ୍ୱଭାବ ବିଭିନ୍ନ ଯେଉଁ ରହିଛି ବର୍ଣ୍ଣ ଏବଂ ଆଶ୍ରମ ରହିଛି, ଚାରି ବର୍ଣ୍ଣ ଯେଉଁ ରହିଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଅର୍ଜୁନ ଯାଉଛନ୍ତି କ୍ଷତ୍ରିୟ ବର୍ଣ୍ଣରେ ଯାଉଛନ୍ତି। ତେଣୁ କ୍ଷତ୍ରିୟର ଧର୍ମ ଅର୍ଜୁନ ଜାଣିଛନ୍ତି, କିନ୍ତୁ ସିଏ ବର୍ତ୍ତମାନ କହୁଛନ୍ତି ଯେ ପ୍ରକୃତରେ ଆମର ଅଷ୍ଟାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ କ୍ଷତ୍ରିୟର କ'ଣ କାର୍ଯ୍ୟ ରହିଛି। ତେଣୁ ସିଏ କହୁଛନ୍ତି ବର୍ତ୍ତମାନ ଯେ ପ୍ରକୃତରେ ମୋର ଅପହତ ସ୍ୱଭାବ ହୋଇଯାଇଛି, ମୋର ଯେଉଁ କ୍ଷତ୍ରିୟ ସ୍ୱଭାବ ରହିଛି, କ୍ଷତ୍ରିୟ ଧର୍ମ ରହିଛି, ମୋର ଯେଉଁ ମାନେ ନୈସର୍ଗିକ ବା ଅଟୋମେଟିକାଲି ସେ ଇଏଟା ଆସିବ, ସେ ଭାବଟା ଆସିବ, କ୍ଷତ୍ରିୟ ଭାବଟା ଆସିବ, କିନ୍ତୁ ବର୍ତ୍ତମାନ ସେଇଟା କ୍ଷତ୍ରିୟ ଭାବଟା ମୋର ଅପହତ ହୋଇଯାଇଛି ବା ନଷ୍ଟ ହୋଇଯାଇଛି। ତେଣୁ ସେ କହୁଛନ୍ତି ମୁଁ ବର୍ତ୍ତମାନ କୃପଣତା ଦୋଷରୁ କୃପଣ ଦୋଷ ଅପଥ ସ୍ୱଭାବ ପୃଚ୍ଛାମି ଜଣେ ଧର୍ମ ସମ୍ମୁଖ। ବର୍ତ୍ତମାନ ମୁଁ ଆପଣଙ୍କୁ ଧର୍ମ ବିଷୟରେ ପ୍ରଶ୍ନ ପଚାରୁଛି ଯେ କେଉଁଟା ମୋତେ କୁହନ୍ତୁ, କେଉଁଟା ମୋ ପାଇଁ ଠିକ୍ ହେବ। ତେଣୁ ଭଗବାନ ଯଦି କହିବେ ଯେ ମୁଁ ତ ତମର ମିତ୍ର, ମୁଁ ତ ତମର ସଖା, ଆଉ ମୁଁ ତମକୁ ଯାହା କହିବି ତମେ ସେଟା କାଟିଦେବ, ତାହେଲେ ମୁଁ କାହିଁକି ତମକୁ କ'ଣ କହିବି। ତେଣୁ ଏଠି ଅର୍ଜୁନ କହୁଛନ୍ତି ଯେ ଯଥେୟ ସ୍ଥାନେ ସ୍ଥିତ ଗୃହୀତାନ୍ୟ ଶିଷ୍ୟ ସ୍ଥିର ସାଧୁମାନ ଯେଉଁଟା ମୋତେ ଠିକ୍ ଭାବରେ କୁହନ୍ତୁ, ନିଶ୍ଚିତ ଭାବରେ କୁହନ୍ତୁ କେଉଁଟା ମୋର କରିବା କଥା। ତେଣୁ ମୁଁ ଆପଣଙ୍କର ଶିଷ୍ୟ, ମୁଁ ଆପଣଙ୍କର ଶିଷ୍ୟତ୍ୱ ଗ୍ରହଣ କରିବି। ଆପଣ ମୋର ସଫା ହିସାବରେ ଆପଣ ଯାହା କହିଲେ, ବହୁତ କଥା କହିଲେ, ମୁଁ ତାକୁ କାଟିଦେଉଛି। ତେଣୁ ବର୍ତ୍ତମାନ ସେସବୁ ଆଉ ଦେଖୁଛି ଏସବୁ ଦ୍ୱାରା କୌଣସି ପ୍ରକୃତର ସମସ୍ୟାର ସମାଧାନ ହୋଇପାରିବ ନାହିଁ। ତେଣୁ ମୁଁ ବର୍ତ୍ତମାନ ଆପଣଙ୍କର ଶିଷ୍ୟ ସ୍ନେହ ସାଧୁ, ମୁଁ ଆପଣଙ୍କର ଶିଷ୍ୟତ୍ୱ ଗ୍ରହଣ କରିବି। ତେଣୁ ସାଧିମାନ ଆପଣ ମୋତେ ସାଧନ କରନ୍ତୁ, ବା ଶିଷ୍ୟ କହିଲେ ଯେ ଶାସନରେ ଶାସନର ଅଧୀନ ରହିବେ ତାଙ୍କୁ ଶିଷ୍ୟ ବୋଲି କୁହାଯିବ। ତେଣୁ ମୁଁ ଜାଣେ ଯେତେବେଳେ ଶିଷ୍ୟ ଗୁରୁଙ୍କର ଶରଣରେ ଯାଉଛି, ଗୁରୁ ତାଙ୍କୁ ଶାସନ କରିବେ। ଶିଷ୍ୟ ଶିଷ୍ୟ ସାସ ଧାତୁରୁ ଆସୁଛି, ବ୍ୟାକରଣରେ ଅନୁମାନ କରାଯାଇଛି ସାସ ଧାତୁରୁ ଶିଷ୍ୟ ଆସୁଛି, ସାହସତ ପାଇଁ ଶାସନ କରିବା। ତେଣୁ ସେ ହିଁ ପ୍ରକୃତରେ ଶିଷ୍ୟ ଯେ ତାଙ୍କର ଗୁରୁ ଦ୍ୱାରା ଶାସିତ ହୁଅନ୍ତି, ଗୁରୁ ଯାହା କହିବେ ସେହି ଅନୁସାରେ ଯଦି ସେମାନେ କାର୍ଯ୍ୟ କରିବେ ତାହେଲେ ତାଙ୍କୁ ପ୍ରକୃତ ଶିଷ୍ୟ ବୋଲି କୁହାଯିବ। ତେଣୁ ଅର୍ଜୁନ ଏଠି ପ୍ରକୃତ ଶିଷ୍ୟତ୍ୱ ଗ୍ରହଣ କରୁଛନ୍ତି। ଭଗବାନ କହୁଛନ୍ତି ଯେ ଶିଷ୍ୟ ସ୍ତେହ ସାଧୁ ମାନଙ୍କ ଆପଣ ମଧ୍ୟ ମୁଁ ଆପଣଙ୍କ ଶରଣରେ ଗଲି, ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କଲି, ଆପଣ ମୋତେ ବର୍ତ୍ତମାନ ଶାସନ କରନ୍ତୁ, ଆପଣ ପ୍ରକୃତ ଜ୍ଞାନ ପ୍ରଦାନ କରନ୍ତୁ, କେଉଁଟା ମୁଁ ବର୍ତ୍ତମାନ କରିବି। ତେଣୁ ଏଠି ଅର୍ଜୁନ ଚିନ୍ତା କରୁଥିବେ ଯେ ଭଗବାନ ଭାବୁଥାଇ ପାରନ୍ତି ଯେ ମୁଁ ତ ତମର ସଖା, ଆଉ ତମେ ମୋର ଗୁରୁ, ମୁଁ ତମର ଗୁରୁ କେମିତି ହେବି, ତମେ ମୋତେ କେମିତି ଗୁରୁ ଗୁରୁ ଗ୍ରହଣ କରିବ, ମୁଁ ତମର ସଖା। ତେଣୁ ତମେ ଏଭଳି ଜଣେ ପ୍ରକୃତ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଅ ଯିଏକି ତମକୁ ଶାସନ କରିବେ, ତମକୁ ପ୍ରକୃତ ଜ୍ଞାନ ପ୍ରଦାନ କରିବେ। ଏ କଥା କାଳେ ଭଗବାନ ଚିନ୍ତା କରିଥାଇ ପାରନ୍ତି। ତେଣୁ ତା ପରସ୍ପରେ ଅର୍ଜୁନ କହୁଛନ୍ତି ଯେ ନହିଁ ପ୍ରତ୍ୟାନି ମମାତ୍ୟା ଯକ୍ଷୋପମୋକ୍ଷ ଚନନ୍ଦ୍ରିୟାଣ ଅବାପ ଭୂମ ଅସପତ୍ନ ରୁଦ୍ଧା ରାଜ୍ୟ ସୁରାଣା ବିଚାର କରିବେ। ତେଣୁ ଅର୍ଜୁନ କହୁଛନ୍ତି ଯେ ମୁଁ ଏମିତି କୌଣସି କାହାକୁ ପାଉନି ଯିଏକି ମୋର ଏଇ ଯେଉଁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଦୁଃଖ ଆସିଛି ଏଇ ଦୁଃଖକୁ ଯୋକ ଉଚ୍ଛେ ସାଣ ଇନ୍ଦ୍ରିୟାଣ ମୋର ଏତେ ଶୋକ ଆସିଛି ଯେ ମୋର ଇନ୍ଦ୍ରିୟମାନେ ସବୁ ମାନେ ବହୁତ ହତପ୍ରବଣ ହୋଇଯାଉଛନ୍ତି, ତାଙ୍କର ଆଉ କୌଣସି ଶକ୍ତି ରହୁନି, ଏମିତି ଠିଆ ହେବା ପାଇଁ ମଧ୍ୟ ଶକ୍ତି ରହୁନି ଅର୍ଜୁନଙ୍କର। ତେଣୁ ଅର୍ଜୁନ କହୁଛନ୍ତି ମୁଁ ଆଉ କାହାକୁ ଦେଖୁନି, ଆପଣଙ୍କ ଛଡ଼ା ଆଉ କାହାକୁ ଦେଖୁନି ଯେ ମୋର ଏ ଯେଉଁ ଶୋକ ଶୋକ ରହିଛି ବା ଇନ୍ଦ୍ରିୟମାନେ ଯେଉଁଭଳି ଭାବରେ ସୁଖୀ ହେଇକି ରହିଛନ୍ତି, ଆଉ କୌଣସି ଅବସ୍ଥାରେ ଆଉ କିଏ ମୋତେ ଏ ଦୁଃଖରୁ ମୁକ୍ତି କରିପାରିବେ ନାହିଁ। ଏମିତିକି ଅବାପ ଭୂମ ଅସପର୍ଣ୍ଣ ରୁଦ୍ଧା ରାଜ୍ୟ ସ୍ମରଣ ବିଚାର କରିଛନ୍ତି, ଏମିତିକି ନିଷ୍କଣ୍ଟକ ରାଜ୍ୟ ପାଇଲେ ମଧ୍ୟ ବା ସ୍ୱର୍ଗର ରାଜ୍ୟ ପାଇଲେ ମଧ୍ୟ ମୁଁ ଏ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରିବି, ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛି ମୋତେ କେହି ଏ ଦୁଃଖରୁ ଉଦ୍ଧାର କରିପାରିବେ ନା, ଆପଣଙ୍କ ଛଡ଼ା ଆଉ କେହି ଉଦ୍ଧାର କରିପାରିବେ। ତେଣୁ ଏ ଭଗବାନ ଚାହୁଁଛନ୍ତି ଜଣେ ଯେତେବେଳେ ଗୁରୁଙ୍କର ଶରଣରେ ଯିବେ, ଜଣେ ଏ ଭୌତିକ ଜ୍ଞାନ ପ୍ରାପ୍ତ ହେବା ପାଇଁ ଦେଖୁଛେ ସେମାନେ ଆମର ସାର୍ ଅଛନ୍ତି, ସେ ପାଠ ପଢ଼ାଉଛନ୍ତି ସ୍କୁଲରେ, ଆଉ ଅନ୍ୟମାନେ ସାର୍ ବି ଅଛନ୍ତି, ଏଇ ଭୌତିକ ଜ୍ଞାନ ପାଇବା ପାଇଁ ଜଣେ ଶିକ୍ଷକ ପାଖକୁ ଯାଉଛେ। ତାହେଲେ ଏଇ ଯେଉଁ ଭୌତିକ ଜଗତର ଉଭୟରେ ଯେଉଁ ଜ୍ଞାନ ରହିଛି ପରମାର୍ଥ ଜ୍ଞାନ, ସେ ଜ୍ଞାନ କେମିତି ଆମେ ବିନା ଗୁରୁଙ୍କର ବିନା ଗୁରୁଙ୍କର ଦ୍ୱାରା ଆମେ ଏଇ ଜ୍ଞାନ କେମିତି ପ୍ରାପ୍ତ ହେଇପାରିବା? ତେଣୁ ଭଗବାନ ଦେଖି ଯାଉଛୁ ଭଗବତ ଚତୁର୍ଦ୍ଧାରେ ଚତୁର୍ଥ ଶ୍ଳୋକରେ ଭଗବାନ କଥା କହିବେ, ଏଇ ଯେଉଁ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯେଉଁ ପ୍ରୋସେସ୍ ରହିଛି ବା ଯେଉଁ ବିଧି ରହିଛି ସେ ହେଉଛି କ'ଣ? ତଦ୍ବିଧି ପରିପାଳନ ପରିପ୍ରଶ୍ନ ସେବୟା ଉପଲକ୍ଷେ ଜ୍ଞାନ ଜ୍ଞାନୀ ଚତୁର୍ଦ୍ଦଶୀ। ଜଣେ ପ୍ରକୃତ ଜ୍ଞାନ କେମିତି ପାଇବ ନା ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ଏବଂ ତାଙ୍କୁ ସେବା କଲେ ଏଇ ଜ୍ଞାନ ବି ସେମାନେ ପ୍ରାପ୍ତ ହୋଇଥାନ୍ତି। ତେଣୁ ଅର୍ଜୁନ ଯିଏକି ସମସ୍ତ ଶାସ୍ତ୍ର ଜାଣିଛନ୍ତି କିନ୍ତୁ ବର୍ତ୍ତମାନ ମୋହଗ୍ରସ୍ତ ଭଗବାନଙ୍କ ଦ୍ୱାରା ଏଇଭଳି ଭାବରେ ମୋହଗ୍ରସ୍ତ ହୋଇକି ରହିଲେ ମଧ୍ୟ ସେ ଗୁରୁଙ୍କର ଗୁରୁ ହିସାବରେ ଗ୍ରହଣ କରୁଛନ୍ତି, ଅର୍ଥାତ୍ ସେ ବର୍ତ୍ତମାନ ଗୁରୁକୁ ଗ୍ରହଣ କରି କୃଷ୍ଣଙ୍କୁ ଗୁରୁ ରୂପରେ ଗ୍ରହଣ କରିକି ଆମର ମଧ୍ୟ ଗୁରୁ ହିସାବରେ ସେ କାର୍ଯ୍ୟ କରୁଛନ୍ତି। ଆମେ ଯଦି ପ୍ରକୃତ ଏଇ ଶାସ୍ତ୍ରର ଜ୍ଞାନ ଜାଣିବା ପାଇଁ ଚାହିଁବା ତାହେଲେ ଆମେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଗଲେ ହିଁ ଆମେ ଏଇ ପ୍ରକୃତ ଯେଉଁ ଶାସ୍ତ୍ର ଜ୍ଞାନ ଏଇ ଜ୍ଞାନକୁ ଆମେ ପ୍ରାପ୍ତ ହୋଇପାରିବା। ଆମେ ନିଜ ବୁଦ୍ଧିରେ ବା ଜ୍ଞାନ ବଳରେ ବା ନିଜର ମେଧାରେ ବା ଆମର ସଂସ୍କୃତ ବିଷୟରେ ଜ୍ଞାନ ଅଛି ଆମେ ଜାଣିଯିବା, ଏଇଟା ଆମେ ନିଜର ଦ୍ୱାରା ଆମେ ଜାଣିପାରିବା ନାହିଁ। ତେଣୁ ଇଏ ହେଉଛି ପ୍ରାଥମିକ ଆବଶ୍ୟକତା ହେଉଛି ଜଣେ ଜ୍ଞାନ ପ୍ରାପ୍ତ ହେବା ପାଇଁ ତେଣୁ ଉପଯୁକ୍ତ ଗୁରୁଙ୍କର ଶରଣ ହୋଇଛି। ତେଣୁ ଅର୍ଜୁନ ମାନେ ଆଦର୍ଶ ଶିଷ୍ୟ ହିସାବରେ ଯେଉଁ ଏଇ ଆଦର୍ଶ ସ୍ଥାପନ କରିଛନ୍ତି ଆମେ ମଧ୍ୟ ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ ସେଇଭଳି ଭାବରେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଗଲେ ହିଁ ଆମେ ଏଇ ଜ୍ଞାନ ପ୍ରାପ୍ତ ହୋଇପାରିବା। କାରଣ ଅର୍ଜୁନ ଚିନ୍ତା କରିଛନ୍ତି ମୁଁ ଯଦି ଭଗବାନଙ୍କ ଶରଣ ନ ଯିବି ତାହେଲେ ଭଗବାନ ଯାହା କହିବେ ମୁଁ ତାଙ୍କୁ ଗ୍ରହଣ କରିବିନି, ମୁଁ ଆହୁରି ଅଧିକ ଜ୍ଞାନ ଦେବି ତାଙ୍କୁ। ଯେମିତି ପ୍ରଥମ ଅଧ୍ୟାୟରେ ଅର୍ଜୁନ ବହୁତ ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି, ଅବଶ୍ୟ ଆମେ ଦେଖିବା ଅର୍ଜୁନ ଯାହା ସବୁ କହିଛନ୍ତି ଭଗବାନ ଯେତେବେଳେ ଜ୍ଞାନ ପ୍ରଦାନ କରିବେ ସେସବୁ କାଟିବେ, କେମିତି କାଟିବେ ସେ ବର୍ଣ୍ଣନା କରାଯିବେ, ଯାହା ସବୁ କହୁଛନ୍ତି ସେଇଟା ଭୁଲ ବୋଲି ପ୍ରମାଣିତ କରିବେ ଭଗବାନ ପ୍ରମାଣିତ କରିବେ। ତାପରେ ଆମେ କେତେବେଳେ ସବୁ ଆଲୋଚନା କରିବା, ଆସ୍ତେ ଆସ୍ତେ ସେସବୁ ଆଲୋଚନା କରିବା। ତେଣୁ ଭଗବାନଙ୍କର ଶରଣରେ ଏହି ଶ୍ଳୋକରେ 8 ଶ୍ଳୋକରେ ଅର୍ଜୁନ ଭଗବାନଙ୍କ ଶରଣ ଯାଇଛନ୍ତି। ତେଣୁ ଯେତେବେଳେ ଭଗବାନଙ୍କ ଶରଣ ଯାଉଛନ୍ତି ସେତେବେଳେ କ'ଣ ହେଉଛି ନା ସଞ୍ଜୟ କହୁଛନ୍ତି ଯେ ଏବଂ ଋଷିକେଶଂ ଗୁଡ଼ାକେଶେନ ପରତପ ନ ଦଶ ଇତି ଗୋବିନ୍ଦ ଉତ୍ତା କୃଷ୍ଣ ବହୁବ। ଏଇ ନବମ ଶ୍ଳୋକରୁ ଆମେ ପର ଆଲୋଚନା କରିବା। ଏ କଣ୍ଡିସନାଲ ସରେଣ୍ଡର ଯେଉଁଟା ଯଦିଓ କହୁଛନ୍ତି ମୁଁ ସରେଣ୍ଡର କଲି ଆପଣଙ୍କ ସରେଣ୍ଡର କଲି କିନ୍ତୁ ପ୍ରକୃତରେ ଏଠି ଅଭିନବ ସଞ୍ଜୟ କହିଛନ୍ତି ଯେ ସେ ପ୍ରକୃତ ଫୁଲ୍ ସରେଣ୍ଡର କରିନାହାନ୍ତି। ନ ଦଶ ଇତି ଗୋବିନ୍ଦ ଉତ୍ତା କୃଷ୍ଣ ମୁଁ ଆପଣ ମୋତେ ଯାହା ଜ୍ଞାନ ଦିଅନ୍ତୁ କିନ୍ତୁ ମୁଁ ଯୁଦ୍ଧ କରିବିନି, ଇଏ ହେଉଛି କଣ୍ଡିସନାଲ ସରେଣ୍ଡର। ଏ ବିଷୟରେ ଆମେ ଆସନ୍ତା ଶନିବାର ଆଲୋଚନା କରିବା। ଆମର ଜ୍ଞାନକୁ ଜ୍ଞାନଚର୍ଚ୍ଚାକୁ ଆଜି ଏଇଟା ବିଷୟ ଆଣିବା। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ
ଆରେ କୃଷ୍ଣ
কৃষ্ণ হরে 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 রাম হরে
Oh, yeah.
सर्वारिष्ट कर्णनवरं देवा
हरि।